श्री श्री गोविंददास श्री कृष्ण बलराम श्री जगन्नाथ बलभ सुधनारायण श्री राधा कृष्ण चंद्र श्री लक्ष्मी चंद्र श्री श्री सीताराम लखन हनुमान जो कृपाधन करी श्रील गुरुदेव श्री श्रीमद भक्ति स्वरूप स्वामी गुरु महाराज पद्मन करी गोप्य स्फुरकुंडल कुंतलती गंडश्रिया सुहास निरीक्षण मानंगदतृषभस्गोकृता पुण्या तत्कुह स्वस्वोद आनंद प्रमोद के आनंद आम कौन कह भाषा सुखदेव गोस्वामी सीटा को बुझीपी प्रमोदा कीर्ति आनंद से मोदा मोदा कह आनंद मोद आनंद प्रमोदा बहुत अत्यंत आनंद भगवान आनंद जनक सहित नृत्य हो कथा बुझीपर ना भगवान करह स्पर्श स्पर्श तर कर नखर स्पर्शरे कितने आनंद प्राप्त होने कौन कह तेणु गोपी स्फुरत यह भाव गोपी मैंने से भगवान तथो अति हृष्टान गोपीनाम चरितमा अति आनंद से कथा कौन श्रीधर स्वामी टीका कौन विश्वनाथ ततः स्वाधीन कांत परिधावित रत्न अलंकारा कुंजेभ्यो निष्क्रम्य मिलिता रासोत्सव समाप्ति सूचक मंगलं मांगलिक जगु सब अद्भुत कथा सब हो सब वर्णना कराएना आचार्य मैंने टीकार कही जिते संख्यक गोपी तीन सौ कोटी से संख्यक सब या कौन ना कुंज इत्यादि याटी सब जहाँ जहाँ पलंक इत्यादि खाद्य सामान्य सब प्रकार सब जिन मिलगला जमी आम सब फिल्म सब फिक्सन सब एमतीगला मनगढ़ा जिनस कि भगवान सब सहीगला भगवान जहाँ मन चिंता करमती किसी ना भगवान चिंता करना आम जहाँ चिंता करूँ भगवान से प्रदान करेंगे कि भगवान जहाँ चिंता करेंगे किए प्रदान करेंगे से निजे ही प्रदान करेंगे से जहाँ चाहिए ता ही हम तेणु भगवान पाखे किसी असंभव ना गोपी मान जो आनंद नृत्य करश्राम कथा वर्णना करोपी मान से उज्ज्वल स्वर्ण कुंडल कुंतल राजर द्वितीय यद्य महान गंड स्थल शोभा द्वारा सुधामय हास्य अवलोकन द्वारा से पुरुष श्रेष्ठ कृष्ण को पूजा करते नखस्पर्शे अतीब आनंदित हो मंगलमय दिव्य लीलार महिमा से कीर्तन कर भगवान महिमा गान कर श्रेष्ठ भक्त ये कथा कौन आम कह तेणु ताभीर्जित श्रमित मंग संग भ्रष्टा श्रद्धा सकुज कुंकुमता गंधर्व पाणीरुभूत आविशद श्रांत गजिभीराड़ीव विनशे तो भगवान जो लीला आम मानव भाव मानव लीला जो रही से विषय में चिंता कले हम ना मानव लीला कर भगवान दिव्य लीला आम श्रीश्रीमद राधाकृष्ण महाराज कहते जमी आम ट्राफिक लाइट रही आम गाड़ी चलूचे जब रेड लाइट लगे पलि गले तार फाइन आसीज किर गोटे उड़ाजहाज जाए ट्राफिक देखी चलिए उड़ाजहाज सी तार अलग ट्राफिक भगवान ये सब लीला मानव जो रही नियम कानून सब रही सी लागू हम ना भगवान मानवतर लीला तेणु से कथा कह गोपी मान सहित रास लील श्रीकृष्ण परिश्रांत से पक्ष कुंकुम राग मर्जित हो माला रंजित हो उठिला ସେତେବେଳେ ଗୋପୀ ମାନଙ୍କୁ କ୍ଳାନ୍ତି ଦୂର କରିବା ପାଇଁ ଗଜରାଜ ଯେପରି ହସ୍ତିନୀ ମାନଙ୍କୁ ନେଇ ଜଳରେ ପଶନ୍ତି, ସେ ସେହିପରି ଗୋପୀ ମାନଙ୍କୁ ନେଇ ଯମୁନା ଜଳରେ ପଶିଲେ ଏବଂ ଅଧର ମାନ ଉପରେ ସଙ୍ଗୀତ ସହିତ ମହୁମାଛିମାନେ ତାଙ୍କୁ ଦ୍ରୁତ ଅନୁସରଣ କଲେ। ଶକ୍ତିମାନ ଗଜରାଜ ଯେପରି ଜମିର ସବୁ ଗନ୍ଧକୁ ଭାଙ୍ଗି ଦେଇପାରେ, ସେହିପରି ଭଗବାନ ଶ୍ରୀକୃଷ୍ଣ ସମସ୍ତ ଜାଗତିକ ସାମାଜିକ ନୀତିବୋଧ ଭଙ୍ଗ କଲେ। ଏ ପ୍ରଶ୍ନ ପଚାରିବେ କାହିଁକି ଭଗବାନ ଏଭଳି ଲୀଳା କଲେ, ଅଧର୍ମ କାର୍ଯ୍ୟ କାହିଁକି କଲେ ଆସିବ କଥା। ସମସ୍ତଙ୍କ ମନରେ ସେଇଟା ହେବ ନା, ସନ୍ଦେହ ରହିବ। ଏବଂ ସେଠି ମଧ୍ୟ 60,000 ମିଲିଟ୍ସମାନେ ଥିଲେ, ତାଙ୍କର କେତେଜଣଙ୍କ ମନରେ ସେ ସନ୍ଦେହ ଉଠିଲା, ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ, ଆ ପରେ ବର୍ଣ୍ଣନା କରାଯିବ। ତେଣୁ ଏ ଶ୍ଳୋକରେ କୁହାଯାଉଛି, 23 ଶ୍ଳୋକରେ, ଯେ ଜଳ କ୍ରୀଡ଼ା ବର୍ତ୍ତମାନ ଭିନ୍ନ ଏଇଟା ଏ ପ୍ରଶ୍ନରୁ ପ୍ରଶ୍ନରେ ଜଣେ ଆଚାର୍ଯ୍ୟ କହିଛନ୍ତି, ଭଗବାନଙ୍କୁ ଗଲେ ଏ ପ୍ରଶ୍ନରୁ ପ୍ରଥମେ ପଚରା ହେଇଥିଲା, ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ, କୃଷ୍ଣ ସୁଧାମ ପ୍ରଗତେ ଧର୍ମ ଜ୍ଞାନାଧି ବିଷୟ, ଭଗବାନ ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି, ସେ ଚାଲିଗଲା ପରେ ଧର୍ମ ଇତ୍ୟାଦି ସବୁ ନେଇଗଲେ, ବର୍ତ୍ତମାନ ଧର୍ମ କାହାର ଶରଣରେ ଅଛନ୍ତି, ଏ ପ୍ରଶ୍ନଟି ପଚାରିଥିଲେ। ତେଣୁ ଭଗବାନ କେବେ ଅଧର୍ମ କରିପାରିବେ ନାହିଁ। ମହାକୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର। ଭଗବାନ ହେଉଛନ୍ତି ଧର୍ମ, ତାଙ୍କ ପଛପଟେ ଅଧର୍ମ ରହିଛି, ତାଙ୍କ ସାମ୍ନାରେ ଅଧର୍ମ ରହିପାରିବ ନାହିଁ ବା ମାୟା ରହିପାରିବ ନାହିଁ। ତେଣୁ ଭଗବାନ ଯାହା କରୁଛନ୍ତି ସେଇଟା ବୁଝିବାକୁ ପଡ଼ିବ, ସେଇଟା ହେଉଛି ଧର୍ମ। ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି ସେ, ଏଇଟାକୁ ସୁଖଦେବକୁ ସେ ବର୍ଣ୍ଣନା କରିବେ, ଏ ପ୍ରଶ୍ନର ସବୁ ଉତ୍ତର ଦିଆହେବ, ଆଉ ପରପର ସବୁ ଆସିବ ଏଇଟା। ତେଣୁ ଏଇଟାକୁ ଆମେ ବୁଝିବା, ଇଏ ହେଉଛି ଦିବ୍ୟ ଲୀଳା ଭଗବାନଙ୍କର। ତେଣୁ ସୋମ୍ବଶ୍ୟାଳଂ ଯୁବତୀ ପରିଶିଚ୍ୟମାନ ପ୍ରେମଣୀ କ୍ଷିତ ପ୍ରସତୀ ରୀତସ୍ତୁଙ୍ଗ ବୈମାନିକୈ କୁସୁମ ବର୍ଷିଭିମାନ ପ୍ରେମୀ ସ୍ୱୟଂ ସୋ ରଚିରତ୍ର ଗଜେନ୍ଦ୍ର ଲୀଳା। ଭଗବାନ ଜଳରେ ଯମୁନା ଜଳରେ ପ୍ରବେଶ କରିକିରି ଜଳ କେଳି କରୁଛନ୍ତି ଯେଉଁଭଳି ଭାବରେ ଗଜ ଗଜିନୀମାନଙ୍କ ସହିତ ଜଳ କେଳି କରନ୍ତି, ସେହିଭଳି ଭାବରେ ଭଗବାନ ରାସଲୀଳା ପରେ ଜଳରେ ସ୍ନାନ କରି ଜଳ କେଳି କରୁଛନ୍ତି ଭଗବାନ। ତେଣୁ ଏଠି କୁହାଯାଉଛି, ହେ ରାଜନ ଏଠି ଆନନ୍ଦ ଦେଇଯାଇଛନ୍ତି ସୁଖଦେବ ଗୋସ୍ୱାମୀ, ଏବଂ ରାଜା ଯେତେବେଳେ ଶୁଣୁଛନ୍ତି ଦେଖନ୍ତୁ ପରୀକ୍ଷିତ ମହାରାଜ, ଯଦି ସେ ଆଉ ରାଜା ନାହାନ୍ତି, ସେ ରାଜ୍ୟକୁ ଦେଇଦେଇଛନ୍ତି, ତାଙ୍କ ପୁତ୍ରକୁ ଦେଇଦେଇଛନ୍ତି, କିନ୍ତୁ ଏଭଳି ଭାବେ ରାଜିତ ହେଉଛନ୍ତି, ରାଜିତ କହିଲେ ବିରାଜିତ, ବହୁତ ଶୋଭନୀୟ ହୋଇଛନ୍ତି ଭଗବାନ କଥା ଶୁଣିକି, ତାଙ୍କର ଶୋଭା ପ୍ରକାଶ ପାଉଛି, ଦୀପ୍ତି ପ୍ରକାଶ ପାଉଛି ତାଙ୍କର ଭଗବାନ କଥା ଶ୍ରବଣରେ। ତେଣୁ ରାଜନ ଶବ୍ଦ ତାଙ୍କୁ ଉଚ୍ଚାରଣ କରିଛନ୍ତି, ହେ ରାଜନ ଜଳ ମଧ୍ୟରେ କୃଷ୍ଣ ଦେଖିଲେ ଯେ ହାସ୍ୟପରାୟଣ ଗୋପୀମାନେ ଚାରିଦିଗରୁ ତାଙ୍କୁ ଯେପରି ଘେରି ଜଳ ପ୍ରକ୍ଷେପଣ କରିକରି ତାଙ୍କ ପ୍ରତି ପ୍ରେମମୟୀ ଦୃଷ୍ଟିପାତ କରୁଛନ୍ତି, ଆତ୍ମରାମ ଭଗବାନ ସେତେବେଳେ ଗଜେନ୍ଦ୍ର ତୁଲ୍ୟ ବିହାରରେ ଆନନ୍ଦ ଲାଭ କରୁଥିଲେ, ଦେବତାମାନେ ସେମାନଙ୍କ ବିମାନରୁ ସେତେବେଳେ ପୁଷ୍ପବୃଷ୍ଟି କରି ଅର୍ଚ୍ଚନା କରିଥିଲେ। ଏହି ଭଗବାନଙ୍କ ଲୀଳାକୁ ଭକ୍ତମାନେ ଯେଉଁମାନେ ବହୁତ ଉନ୍ନତ ସ୍ତରର ସେମାନେ ଏଇଟାକୁ ବର୍ଣ୍ଣନା କରିବେ, ଏଇଟାକୁ ପ୍ରଶଂସା କରିବେ, ଏଇଟାର ସବୁ ଯଶ ଗାନ କରିବେ, ଭଗବାନ ବି ଯଶ ଯାହା ଶୁଣିଲେ ଲୋକମାନଙ୍କ ପାପ ଦୂର ହେବ। ଏ ଭଗବାନଙ୍କ ଲୀଳା କହିବେ, ସେତେବେଳେ ସେ କ'ଣ କହିବେ, ଏ ଲୀଳାକୁ ଶୁଣିଲେ ଜଣଙ୍କର ପାପ ଦୂର ହୋଇଯିବ, ହୃଦୟ ରୋଗରେ ଯେଉଁ ହୃଦୟରେ ଯେଉଁ କାମ ବାସନ ରହିଛି ଚାଲିଯିବ। ତେଣୁ ଇଏ ହେଉଛି କାମ ଉପରେ ଜୟଲାଭ କରିଛନ୍ତି ଭଗବାନ, ସୁଦର୍ଶନ ତାଙ୍କ ଟିକାର କହିଛନ୍ତି, ଭଗବାନ କାମ ଉପରେ ଜୟଲାଭ କରିଛନ୍ତି, ଇଏ ହେଉଛି ପ୍ରେମର କଥା। ତେଣୁ ସ୍ଥଳ ଜଳ କ୍ରୀଡ଼ା ଦର୍ଶିତ ବନ କ୍ରୀଡ଼ା ଦର୍ଶେଇଛି 24 କୁହାଯିବ, ନାନା ଜଳ କ୍ରୀଡ଼ା ଭେଦେଇ କୃଷ୍ଣା କର୍ଣ୍ଣାନନ୍ଦେ ଉକ୍ତା, ଜଳକ୍ରୀଡ଼ି ମଧ୍ୟ ବିଭିନ୍ନ ପ୍ରକାର ରହିଛି, ଭଗବାନ ଜଳକ୍ରୀଡ଼ି କରୁଛନ୍ତି, ଭଗବାନ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, ଆମେ ଯଦି ତାଙ୍କୁ ଉପଭୋଗ ଦେଇପାରିବା ଆମେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା, କିନ୍ତୁ ଆମେ ଯଦି ଈର୍ଷା କରିବା ତାଙ୍କ ଭଳି ଉପଭୋଗ କରିବା ପାଇଁ କରିପାରିବା ନାହିଁ। ତଥାପି ଭଗବାନ କୃପା କରିକି ବହୁତ ଜଗତ ସୃଷ୍ଟି କରିଛନ୍ତି, ମାୟା ଜଗତକୁ ସୃଷ୍ଟି କରିଛନ୍ତି, ଆମେ ଭାବୁଛେ ଆମେ ଉପଭୋଗ କରୁଛେ କିନ୍ତୁ ପ୍ରକୃତରେ ଆମେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ହିଁ ଭୋଗ କରୁଛେ, ସେଇଟାକୁ ଆମେ ଭାବୁଛେ ସୁଖ ବୋଲି। ଯାହା ହେଉ, ଏହିଭଳି ଭାବରେ ତତଶ୍ଚ କୃଷ୍ଣ ପବନେ ଜଳସ୍ଥଳ ପ୍ରସୂନ ବନ୍ଧା ନୀଳ ଜ୍ୟେଷ୍ଠ ଦିତ୍କଟେ ଚଚାର ଭୃଙ୍ଗ ପ୍ରମଦା ଗୁଣାପୁତ ଯଥା ମଦଚ୍ୟୁତ ବିରୋଧ କରେଣୁ ଭି। ଏଭଳି ଭାବରେ ନା ତାପରେ ମଦସ୍ରାବୀ ମହାତଙ୍ଗ ବା ହାତୀ ହାତୀ ଯେପରି ହସ୍ତିନୀମାନଙ୍କ ସହିତ ବନରେ ବିଚରଣ କରେ, ଶ୍ରୀକୃଷ୍ଣ ସେହିପରି ଜଳ ସ୍ଥଳଜାତ କୃଷ୍ଣ ସୌରଭ ବାହିତ ପବନାୟୁତ ଯମୁନା ତୀରବର୍ତ୍ତୀ ଉପବନରେ ଅନୁଗାମୀ ଭ୍ରମର ଓ ପ୍ରମଦାଗଣଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଭ୍ରମଣ କରୁଥିଲେ। ଏହିଭଳି ଭାବରେ ଭଗବାନ ରାସଗୁତ୍ୟକୁ ଉପଭୋଗ କରୁଥିଲେ ଭଗବାନ ଏବଂ ତାଙ୍କର ଗୋପୀମାନ ପ୍ରେୟସୀମାନଙ୍କୁ ଏଭଳି ଭାବରେ ଭଗବାନ ଯେତେବେଳେ ସବୁ ବନରେ ବିହାର କରୁଛନ୍ତି, ସେସବୁ ସବୁ କହିଲି କୁଞ୍ଜ ସବୁ ସୃଷ୍ଟି ହୋଇଗଲା ଭଗବାନଙ୍କ ଇଚ୍ଛାରେ, 300 କୋଟି କୁଞ୍ଜ ହୋଇଗଲା। ସାରା ଭାରତର ଲୋକ ସଂଖ୍ୟା ଏତିକି ନୁହନ୍ତି, କିନ୍ତୁ ହୋଇଗଲା ସେଠି। ଇଏ ଭଗବାନଙ୍କର ଦିବ୍ୟ ଲୀଳା ବୋଲି ବୁଝିବାକୁ ପଡ଼ିବ। ଆମର ଲିମିଟେଡ୍ ମାଇଣ୍ଡରେ ଆମେ ଏଇଟାକୁ ଚିନ୍ତା କରିପାରିବା ନାହିଁ। ବୃନ୍ଦାବନ ଭଗବାନଙ୍କ ଧାମ, ଇଏ ନିଜକୁ ଏକ୍ସପାଣ୍ଡ କରିପାରିବ। ଯେମିତି ଭଗବାନ କୃଷ୍ଣ ଗୋଟେ ଛୋଟିଆ ବାଳ ମାନେ ଗୋଟେ ଯୁବକ ଭଳି ରହିଥିଲେ ମହାଭାରତ ଯୁଦ୍ଧରେ, କିନ୍ତୁ ଯେତେବେଳେ ବିସ୍ତାର କଲେ ସମଗ୍ର ବିଶ୍ୱକୁ ଦେଖିଲେ ଅର୍ଜୁନ। 50 କୋଟି ଯୋଜନା ହେଉଥିଲେ ଜଗତ ବିସ୍ତାର, 50 କୋଟି ତାପରେ 500 କୋଟି ତାପରେ 5000 କୋଟି ତାପରେ 50,000 କୋଟି ଏହିଭଳି ଭାବେ ବିସ୍ତାର ଲାଭ କଲା ଭଗବାନ। ଅଦ୍ଭୁତ ଏସବୁ ଭଗବାନଙ୍କର ଲୀଳା। ଆମର ମାନବ ଯେଉଁ ସୀମିତ ବୁଦ୍ଧିରେ ଆମେ ଯଦି ଚିନ୍ତା କରିବା ବୁଝିପାରିବା ନାହିଁ। ତେଣୁ ଏଇଟା ବୁଝିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯାଇକରି ସେଇଟା ବୁଝିବାକୁ ପଡ଼ିବ, ନହେଲେ ଆମେ ସନ୍ଦେହ କରିବା ଏଇଟା କେମିତି ହେଲା, ଏସବୁ ମନଗଢ଼ା ଜିନିଷ। ସେଇଥିପାଇଁ ଆମର ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି ଇଏ ହେଉଛି ମାଇଥୋଲୋଜି, ମନଗଢ଼ା କଳ୍ପନା। କିନ୍ତୁ ଇଏ ଆଚାର୍ଯ୍ୟମାନେ ଟିକାରେ ଏଇଟା କହିଛନ୍ତି, ବୁଝାଉଛନ୍ତି। ଏଇଟା ସେହି ସମୟରେ ବହୁତ ପ୍ରକାର କୁଞ୍ଜ ସୃଷ୍ଟି ହେଲା। କୁଞ୍ଜରେ ଭଗବାନ ଶୟନ କଲେ ଗୋପୀମାନଙ୍କ ସହିତ, ଅଲଗା ଅଲଗା କୁଞ୍ଜରେ ଅଲଗା ଅଲଗା ଗୋପୀମାନଙ୍କ ସହିତ, ସେଠି ସବୁ ଯାହା ତାଙ୍କର ଦରକାର ଆଦିୟ ପାନୀୟ ଇତ୍ୟାଦି ସବୁ ପ୍ରକାର ବ୍ୟବସ୍ଥା ହୋଇଗଲା ସେଠି। ଏବଂ ବନ ଦେବତା ଆସିକରି ତାଙ୍କୁ ଭଗବାନଙ୍କୁ ଗୋପୀମାନଙ୍କୁ ବିଭିନ୍ନ ନୂତନ ନୂତନ ବସ୍ତ୍ର ଅଳଙ୍କାର ସବୁ ପ୍ରଦାନ କଲେ, ଯାହା ଯାହାର ଦରକାର ଏ ଯେଉଁଟା ଚିନ୍ତା କରୁଥିଲେ ସେସବୁ ପ୍ରାପ୍ତ ହୋଇଗଲେ। ଏବଂ ଭଗବାନଙ୍କର ତ ରହିଛି ବସ୍ତ୍ରର ତାଙ୍କର ଲାଇଫ୍ ରହିଛି, ତାଙ୍କର ପୀତ ବସ୍ତ୍ର, ପୀତ ବସନ ଭଗବାନ ଦାନ କରନ୍ତି, ଏସବୁ ରହିଛି ତାଙ୍କର ମାଳା ସବୁ ଭଗବାନଙ୍କୁ ବନ ଦେବତାମାନେ ବନଦେବୀମାନେ ସବୁ ପ୍ରଦାନ କଲେ। ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚତୁର୍ଠକ କହୁଛନ୍ତି ଯେ ଏଠାରେ ଆଭାସ ମିଳୁଛି ଯେ ଜଳ କ୍ରୀଡ଼ା କରିବା ପରେ ଶ୍ରୀକୃଷ୍ଣ ତାଙ୍କ ଶରୀରରେ ମାର୍ଜନ କରିଥିଲେ। ଯେମିତି ହାତୀ ହାତିନୀକୁ ଗାଧୁଆ ଗାଧୋଇ ଦିଏ, ସେଇଭଳି ଭଗବାନ ମଧ୍ୟ ଗୋପୀମାନଙ୍କୁ ସ୍ନାନ କରିଦେଉଥିଲେ ମାର୍ଜନ କରିକିରି, ଆଉ ତାପରେ ନିଜେ ନିଜକୁ ତାଙ୍କ ପ୍ରିୟ ବସନରେ ସଜ୍ଜିତ କରି ଗୋପୀମାନଙ୍କ ସହିତ ତାଙ୍କ ଲୀଳା ଆରମ୍ଭ କଲେ। ଏହିଭଳି ଭାବରେ ବ୍ରହ୍ମରାତ୍ର ଉପାବୃତ ବୋଲି କୁହାଯିବ। ବ୍ରହ୍ମରାତ୍ର କହିଲେ 432 କୋଟି ବର୍ଷ, ଏଇଟାକୁ ବି ଆମେ ଚିନ୍ତା କରିପାରିବା ନାହିଁ ଗୋଟିଏ ଦିନରେ କେମିତି ଏସବୁ ହେଲା। ଏ ଭଗବାନଙ୍କର ଅଦ୍ଭୁତ ଲୀଳା। ତେଣୁ ଏବଂ ଶଶାଙ୍କାଶ ବିରାଜିତାନି ସହା ସତ୍ୟକାମ ଅନୁରତା ବଳାଗଣା ଶିଶେବ ଆତ୍ମନ୍ୟ ଅବରୁଦ୍ଧ ସୌରତ ସର୍ବା ଶରତ୍କାବ୍ୟ କଥା ରସାଶ୍ରୟ। ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଅବରୁଦ୍ଧ ସୌରତ, ଭଗବାନଙ୍କର ବୀର୍ଯ୍ୟ କେବଳ ସ୍ଖଳିତ ହୁଏ ନାହିଁ, ଅବରୁଦ୍ଧ ସୌରତ। ତେଣୁ ଏହିଭଳି ଭାବରେ ଏବଂ ଶଶା କାଶୁ, ଶଶାଙ୍କୁ କହିଲେ ଚନ୍ଦ୍ର, ଏ ଚନ୍ଦ୍ର ରାତ୍ରିର ଘଟଣା ସବୁ ବର୍ଣ୍ଣନା କରାଯାଏ। ଚନ୍ଦ୍ରକିରଣ ଦ୍ୱାରା ବିରାଜିତା ନିଶା, ସେଇ ରାତ୍ରି ବହୁତ ଶୋଭିତ ହେଉଥିଲା। ସତ୍ୟ କାମ ଅନୁରତ ବଳାଗଣା, ଭଗବାନ ସତ୍ୟ କାମ ସେ ଯାହା କାମନା କରିବେ ସେଇଟା ପୂରଣ ହେବ, ସତ୍ୟ କାମ ସେ ଏବଂ ଅନୁରତା ବଳାଗଣ, ଗୋପୀମାନେ ତାଙ୍କର ଅନୁରତ ତାଙ୍କୁ ସେବା କରିବା ପାଇଁ ପ୍ରସ୍ତୁତ ହୋଇକି ରହିଛନ୍ତି ଅବଡ଼ାମାନେ। ତେଣୁ ଶିଶେବ ଆତ୍ମନି ଅବରୁଦ୍ଧ ସୌରତଃ ସର୍ବା ଶରତ କାବ୍ୟ କଥା ରସା ଶ୍ରେୟ। ଏଇଭଳି ଭାବରେ ଶରତ କାବ୍ୟ କଥା ରସା ଶ୍ରେୟା ରାସଲୀଳା ଏଇଭଳି ଭାବରେ ଚାଲିଥିଲା। ଶ୍ରୀ ସୀତାରାମ ଲକ୍ଷ୍ମଣ ଭଗବାନ ଏବଂ ତାଙ୍କ ଭକ୍ତମାନ ମଧ୍ୟରେ ଅପ୍ରାକୃତ ଲୀଳା ବିଳାସ ସମୟରେ ଅପ୍ରାକୃତ ମଧୁର ରସର ଆନନ୍ଦ ଉପଭୋଗ ହୁଏ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ବ୍ୟାସ ପରାଶର ଜୟଦେବ ଲୀଳାଶୁକ ଗୋବର୍ଦ୍ଧନାଚାର୍ଯ୍ୟ ରୂପ ଗୋସ୍ୱାମୀଙ୍କ ପରି ମହାନ ବୈଷ୍ଣବ କବିମାନେ କବିତାରେ ଭଗବାନଙ୍କୁ ମଧୁର ରସାଶ୍ରିତ ପ୍ରଣୟ ମହିମା ସମୂହ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରିଛନ୍ତି। ଯେହେତୁ ଭଗବାନଙ୍କର ଲୀଳା ସମୂହ ଅନନ୍ତ, ତେଣୁ ଏହିସବୁ ବର୍ଣ୍ଣନା କେବେ ବି ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ଏହିପରି ଭାବରେ ଏହି ପ୍ରକାର ଲୀଳା ସମୂହର ମହିମା ବର୍ଣ୍ଣନା ପାଇଁ ପ୍ରୟାସ ଆଜି ମଧ୍ୟ ଅବ୍ୟାହତ ରହିଛି ଏବଂ ଚିରକାଳ ପର୍ଯ୍ୟନ୍ତ ରହିବ। ଭଗବାନ କୃଷ୍ଣ ତାଙ୍କ ପ୍ରେମମୟ ଲୀଳା ସମୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଅସାଧାରଣତଃ ଶରତକାଳୀନ ରାତ୍ରି ଗୁଡ଼ିକର ଆୟୋଜନ କରିଥିଲେ ଏବଂ ସେହି ଶରତକାଳୀନ ରାତ୍ରି ଅନାଦିକାଳରୁ ପରମାର୍ଥୀ କବିମାନଙ୍କୁ ଉତ୍ସାହିତ କରିଛି। ଆଉ ଏଠି ଗୋଟେ ସନାତନ ଗୋସ୍ୱାମୀ କଥା କହିବେ ଯେ ଭଗବାନ ଲୀଳା ଚାଲିଛି, ଭଗବାନ ଲୀଳା ଯେ ସରିଗଲା ତା ନୁହଁ। ଏଇ ସେଠି ସିଦ୍ଧସ୍ୱାମୀ କହୁଛନ୍ତି, କାମ ଜୟ ଉକ୍ତି, ଏ କାମ ଉପରେ ବିଜୟ ଲାଭ କଲେ ଭଗବାନ, ଯେ ଭଗବାନ ଯେ ଖାଲି ବିଜୟ ଲାଭ କଲେ ତା ନୁହଁ, ଆମେ ଯେ ଶୁଣିବା ସେ କଥା ଆମେ ମଧ୍ୟ କାମ ଉପରେ ବିଜୟ ଲାଭ କରିବା, ଏ କଥା ସୁଖଦେବ ଗୋସ୍ୱାମୀ କହିବେ। ତେଣୁ ଏଇଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ ଯେଉଁ ଲୀଳା ଚାଲିଛି, ଏକାଦଶ ଯଦି ଭଗବାନ 11 ବର୍ଷରେ ଚାଲିଗଲେ ବୃନ୍ଦାବନ ମଥୁରାକୁ ଗଲେ, କିନ୍ତୁ ଭଗବାନ ଲୀଳା ସେଠି ଚାଲିଛି। ଏକାଦଶ ଅର୍ଦ୍ଧ ଆରମ୍ଭ ପଞ୍ଚଦଶାବ୍ଦ ପର୍ଯ୍ୟନ୍ତ ଗୋକୁଳ ଅତ୍ର ନିତ୍ୟମ ସା କ୍ରୀଡ଼ା ଜ୍ଞାନ, ଏସବୁ ଅଦ୍ଭୁତ ଲୀଳା 15 ବର୍ଷ ପର୍ଯ୍ୟନ୍ତ 65 ବର୍ଷ ପର୍ଯ୍ୟନ୍ତ ଲୀଳା ଚାଲିଥିଲା ଏଇଟା ବୋଲି ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କ ଠିକାରେ। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଏସବୁ ଲୀଳାକୁ ଏଇଠି ପରୀକ୍ଷିତ ମହାରାଜ ପଚାରିବେ, ଆମେ ଆସନ୍ତାକାଲି ଆଲୋଚନା କରିବା କାହିଁକି ଭଗବାନ ଏସବୁ କଲେ, କାହିଁକି ଭଗବାନ ଏସବୁ ଲୀଳା କଲେ। ପରୀକ୍ଷିତ ମହାରାଜଙ୍କର କୌଣସି ସନ୍ଦେହ ନାହିଁ, ସେ ବରଂ କଥା ଶୁଣିକି ବହୁତ ଆନନ୍ଦ ପାଇଲେ, ରାଜନ ବିରାଜିତ ହେଉଥିଲେ, ବହୁତ ଶୋଭା ତାଙ୍କୁ ଆନନ୍ଦ ପ୍ରାପ୍ତ ହେଉଥିଲେ, କିନ୍ତୁ ସେଠି ଥିବା ଅନ୍ୟ ମନୁଷ୍ୟମାନଙ୍କର ମନରେ ସନ୍ଦେହ ଆସିଗଲା, ମୁଖରୁ ଦେଖି ଜଣାପଡ଼ିଲା ତାଙ୍କର ସବୁ ସନ୍ଦେହ। ତେଣୁ ପରୀକ୍ଷିତ ମହାରାଜ ଏହି ପ୍ରଶ୍ନଟି ପଚାରି 3 ଶ୍ଲୋକରେ ତାଙ୍କ ପ୍ରଶ୍ନକୁ ଉପସ୍ଥାପିତ କରିବେ ଏବଂ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେଇକରି ରାସଲୀଳାକୁ ବର୍ଣ୍ଣନା ସମାପ୍ତ କରିବେ, ଆଉ ବର୍ଣ୍ଣନା କରିବେ ନାହିଁ ରାସଲୀଳାକୁ, ନହେଲେ ବହୁତ କଥା ରହିଛି ଏସବୁ ବର୍ଣ୍ଣନା କରାଯାଇ ନାହିଁ। ଯାହା ହଉ ଆମ କଥା କରି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବ କି।